ଚିତ୍ରରେ ଯେଉଁ ପୁଅର ଛବି ଦେଖୁଛ, ସେ ଦିନେ ତାର ବାପାଙ୍କ ପାଖରୁ ଦୂରକୁ ଚାଲିଯାଇଥିଲା। ତାର ବାପା ଖୁବ୍ ଧନୀ ଲୋକ ଥିଲେ, ତାଙ୍କର ଖୁବ୍ ସୁନ୍ଦର ଘର ଥିଲା। ସେଇ ପୁଅ ଦିନେ ଅବାଧ୍ୟ ହୋଇ ଦୂରକୁ ଚାଲିଗଲା ଏବଂ ବାପା ଦେଇଥିବା ସମସ୍ତ ଟଙ୍କା ଖର୍ଚ୍ଚ କରି ପକାଇଲା। ଯେତେବେଳେ ତା ପାଖରେ ଟଙ୍କା ଥିଲା, ସେତେବେଳେ ତାର ବହୁତ ସାଙ୍ଗ ଥିଲେ। ଟଙ୍କା ସରିଗଲା ପରେ ତାର ସାଙ୍ଗମାନେ ତାକୁ ଛାଡ଼ି ଚାଲିଗଲେ। ତାର ଖାଇବାକୁ ଓ ପିନ୍ଧିବାକୁ ମଧ୍ୟ ନଥିଲା। ଦିନେ ସେ ମନେ ମନେ କହିଲା, ଆରେ ମୁଁ କେଡ଼େ ମୂର୍ଖ, ମୋର ବାପାଙ୍କ ଘରେ କେତେ ଚାକରମାନଙ୍କର ଖାଇବାର ବଳି ପଡ଼ୁଛି, ଆଉ ମୁଁ ଏଠି ଭୋକରେ ଅଛି। ମୁଁ ମୋର ବାପାଙ୍କ ନିକଟକୁ ଫେରିଯିବି, ମୁଁ ଯାଇ ତାଙ୍କୁ କ୍ଷମା ମାଗିବି। ବାପା ଯେତେବେଳେ ଦେଖିଲେ ପୁଅ ଫେରି ଆସିଛି, ସେ ଖୁବ୍ ଖୁସି ହେଲେ ଏବଂ ତାକୁ କ୍ଷମା ଦେଲେ। ସେହିପରି ଖ୍ରୀଷ୍ଟିଆନ ଯେତେବେଳେ ଈଶ୍ୱରଙ୍କ ନିକଟକୁ ପୁଣି ଫେରିଆସେ, ଈଶ୍ୱର ତାର ପାପ ସବୁ ଆଉଥରେ କ୍ଷମା କରିଦିଅନ୍ତି।